भगवतीवासुदेवाय ॐ नमो भगवतीवासुदेवाय ॐ नमो भगवतीवासुदेवाय श्रीमद्भागवतम् 9th canto chapter 15 text 24 तस्मै स नरदेवाय मुनीरवरणम् अहर ससंज्ञामत्यवाय अविस्मत्या तपोधनः तस्मर ओडिया अनुवाद कहुचि महामुनि जमदग्नि जेके बण मध्ये रही कठिन तपस्या करुथले हे राजा कार्तविद्याजनुंकु तांकर सैन्य अमात्य बालिंगी बाहक आदि समस्त स्वागत जणिले एवं समान अतिथि रूपे तांक आश्रम पहुँचन्ति जहाँ तांक सब दरकार सबकिछि जोगाइ देले भल भावरे कारण से गोटे कामधेनु रखिथिले जे कि कामधेनु जा इच्छा करिब ता मिलिपारिब से सब किछि देइपारिब ए श्लोकर अर्थ परपट पाइल प्रभा श्लोक भाष्य दे आम परमाराध्य गुरुदेव श्री श्रीमदे श्री भक्तिविदान स्वामी प्रभुपादी महाराज कहते तार ओडिया अनुवाद कहचे ब्रह्म संगीत कहे परब्रह्म विशेषकर गोल वृंदावन कृष्ण कृष्ण लोक कृष्ण बास करते प्रचुर परिमाण में सुरभि गाभी अच्छा सुरभि रवि पाल जंत सुरभि गाभी मध्य कामधेनु कहुए अल्दो जमदग्नि पोजेस्ट ओनली वन कामधेनु यू आर एबल टू गेट फ्रम इट एवरीथिंग डिजायरेबल जमदग्नि गोटे कामधेनु था से कामधेनु जहाँ से इच्छा करता दस यू आर एबल टू रिसीव द किंग अलोंग विद किंग्स ग्रेट नंबर ऑफ फॉलोअर्स मिनिस्टर्स सोल्जर्स एनिमल्स एंड पलंकिंग कैरियर्स तेणु राजा कार्तविद्याजन आश्रम पहुँचले साथी असंख्य अनुग लोक अनुगामी थे सैन्य सामंत थे अमात्य थे मंत्री थे गज अश्व आदि प्राणी थे पालिंग बाहक थे समस्त को सुंदर भाव में चर्चा कर पारे अतिथि सेवा कर पारे वेन यू स्पीक अफ ए किंग वी अंडरस्टैंड दैट इज अ कंपेयर्ड बाय मेनी फॉलोअर्स राजा कथा कह राजा जमी एका आसना अनुगामी मान को लेकर मंत्री अमात्य सैन्य इत्यादि समस्त नहीं आसती जमदग्नि वाज एबल टू रिसीव ऑल द किंग्स फॉलोअर्स प्रॉपरली एंड फीड देम आर सम्प्टुअसली विथ फूड प्रिपेयर्ड इन ही जमदग्नि ऋषि मुनि कार्तविद्याजन को सुंदर भाव स्वागत जड़े समस्त अनुगामी सुंदर खाद्य घृत पाक खाद्य समस्त को दूरी भाव जन दे प्रचुर परिमाण खावाक देते The king was astonished at how opulent Jamadagni was, because possessing only one cow. Therefore, he became envious, Bhagavad says. Raja Kartavajjadana Asujya Higale, Jamadagni kede Asujya Sari, se gutte kamadhan rakhi chanti bale, se dipayi, se maamun ke pati, irsa pranudita hale, tanko hinsa kale, irsa pranudita hale. This was the beginning of his offense. Ye hoche tanko aparadhar prarambha. परशुराम दिन का नेशन ऑफ सुप्रीम प्रसन्न घड़े किल कार्तविद्याजन विकास कार्तविद्याजन वॉज टू प्राउड भगवत अवतार परशुराम कार्तविद्याजन को विनाश कले कारण से गर्वोन्मत्त हो पड़े मदमत्त हो पड़े वन मे पोजेस अनयूजुअल ऑपुलेंस इन द मेटेरियल वर्ल्ड बट इफ वन बिकम्स पॉप्ड अप एंड एक्ट्स व्हिमसिकली ही विल बी पनिश्ड बाय द सुप्रीम पर्सनल गॉड एंड कई ये भौतिक जगत रे असाधारण ऐश्वर्य भौतिक ऐश्वर्यर अधिकारी ही पारती किंतु से जदि गर्व स्थित हो अधिकार जो एवं निज मन ढंग रे कार्य करिवे ताले श्रीस्त भगवान द्वारा दंडित हे दिस इज लेसन टू लर्न फ्रॉम दिस हिस्ट्री इन व्हिच परशुराम बिकेम एंग्री At Kartavajjadana and killed him and read the entire world ଆଉ କ୍ଷେତ୍ରିୟସ୍ 21 ଟାଇମ୍ସ। ଏଥିରେ ଶିକ୍ଷା ଆମେ ଏଇ ଇତିହାସ ବିବରଣ ଆମେ ଶିକ୍ଷା ପାଇବା। ପରଶୁରାମ କାର୍ତ୍ତିକଜାଜନଙ୍କୁ ବିକ୍ରୋଧ କଲେ ଏବଂ ତାଙ୍କୁ ବିନାଶ କଲେ ସମଗ୍ର ପୃଥିବୀକୁ 21 ବାର କ୍ଷେତ୍ରିୟ ଶୂନ୍ୟ କରିକିରି ପୃଥିବୀକୁ ଭାର ଅର୍ଣ୍ଣ କରିଥିଲେ। ଏ ହେଲା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତିଦେବାନ ସ୍ୱାମୀ ରୂପାଦି ମହାରାଜଙ୍କ ଭାଷ୍ୟ। କାର୍ତ୍ତିକଜାଜନ ଯେତେବେଳେ ଯମଦଗ୍ନିଙ୍କ ପ୍ରତି ଈର୍ଷାଚରଣ କଲେ, ଈର୍ଷାଚରଣ କଲେ ଏନ୍ଭିଏସ୍ ଡାକନ୍ତି ଖଳ ପ୍ରକୃତିର ଲୋକ ପାଷଣ୍ଡ ବ୍ୟବହାର କଲେ, ତେବେ ପାଷଣ୍ଡକୁ ଦଣ୍ଡ, ପାଷଣ୍ଡ ସହିତ ମୃଦୁ ବ୍ୟବହାର କରିବ ନା। କାଲି ଆମେ ସେ କଥା ଏଇ କହୁଥିଲେ, ସେଇ ସୂଚନା ଦେଇଥିଲେ, ପାଷଣ୍ଡକୁ ଦଣ୍ଡ ହେବା ଉଚିତ। ମଦବତ୍ତ ହେଇଯାଉଛି ଲୋକ ଯେତେବେଳେ, କେଉଁଥିପାଇଁ ମଦବତ୍ତ ହୁଏ ତା କୁନ୍ତୀ ଦେବୀଙ୍କର ପ୍ରାର୍ଥନାରୁ ଆମେ ଧାର୍ମିକ କହିଥିଲେ, ଜନ୍ମେ ଈଶ୍ୱର ଯଶତ ଶ୍ରୀବୀର ଏଧମାନ ମଦ ମଦପମାନ, ଜନ୍ମେଶ୍ୱର ଯଶତ ଶ୍ରୀବୀର ଏଧମାନ ମଦପମାନ ନୈବରତ୍ୟ ବିଧା ତୁ ବୈତ କିଞ୍ଚନ ଗୋଚରଂ। ଏ କୁନ୍ତୀ ଦେବୀଙ୍କର ପ୍ରାର୍ଥନା ଅଛି, ଯେଉଁମାନେ ଗର୍ବିତ ମଦମୁକ୍ତ ସ୍ଫୀତ ହେଇଯାଆନ୍ତି, ଅନ୍ଧ ହେଇଯାଆନ୍ତି, ମଦାନ୍ଧ ମଦାନ୍ଧ ତେଣୁ ଐଶ୍ୱର୍ଯ୍ୟ ପ୍ରବଳଚା ମଦାନ୍ଧ ହେଇଗଲେ, ଉନ୍ମତ୍ତ ହେଇଗଲେ ସେମାନେ ଏଧମାନ ମଦ ଏସବୁ ଗର୍ବ ବୃଦ୍ଧି କରେ। ଜନ୍ମ ଉଚ୍ଚକୂଳରେ ଯାହା ହେଇଛି ତ ସେ ବଡ଼ ଗର୍ବ, ଗର୍ବ ତାର ଗର୍ବୀ ଉଦ୍ଧତ ହେଇଯାଉଛି। ଆମେ ଉଚ୍ଚକୂଳରେ ଜନ୍ମ ରାଜବଂଶରେ ଜନ୍ମ ହେଇଛି, ଗୋସ୍ୱାମୀ କୂଳରେ ଜନ୍ମ ହେଇଛି, ଏ ଜନ୍ମ ଯୋଗୁଁ ଉଦ୍ଧତି ଅଛି ତା ଐଶ୍ୱର୍ଯ୍ୟ ଭୌତିକ ଐଶ୍ୱର୍ଯ୍ୟ ଧନ ସମ୍ପଦ ପ୍ରଚୁର ପରିମାଣରେ ଅଧିକାର କରିଛି, ତାହେଲେ ସେ ମଧ୍ୟ ମଦମତ୍ତ, ସେ ମଧ୍ୟ ଉନ୍ମତ୍ତ ସ୍ଫୀତ ହୁଏ, ଗର୍ବରେ ସ୍ଫୀତ ହୁଏ, ଏ କଥା କୁହାଯାଉଛି। ତେବେ ପାଷଣ୍ଡ ମନ ମନ ଧର୍ମ ମନ ଢଙ୍ଗରେ କ୍ରିୟା କରିବ, ଧରା କୁଶଳା ମନେ କରନ୍ତି, ମଦମତ୍ତ ହେଇଗଲେ ଅନ୍ଧ ହେଇଯାଏ ଲୋକ, ଏହା ଗୋଟିଏ ପ୍ରକାର ଅନ୍ଧ ଲୋକ। କେଉଁମାନେ ଅନ୍ଧ? ଜନ୍ମାନ୍ଧ, ଜନ୍ମରୁ ଅନ୍ଧ ସେ ଗୋଟେ ଅନ୍ଧ ଜନ୍ମାନ୍ଧ। ଆଉ ଧନାନ୍ଧ, ପ୍ରଚୁର ପ୍ରମାଣରେ ଭୌତିକ ଧନ ସମ୍ପଦ ଅଛି, ଐଶ୍ୱର୍ଯ୍ୟ ଅଛି, ଏଇଥିରେ ମଧ୍ୟ ଅନ୍ଧ ହେଇଯାଏ ଧନାନ୍ଧ। କାମାନ୍ଧ, ଯେ ଅତ୍ୟଧିକ ପ୍ରମାଣରେ ଯାହା କହନ୍ତି କାମ, ଏ ଯେଉଁ ଇଂରେଜୀରେ କହନ୍ତି ଲଷ୍ଟି, ସେ ଗୋଟେ ଅନ୍ଧ କାମାନ୍ଧ। ଚାଣକ୍ୟ ପଣ୍ଡିତଙ୍କର ନୀତି ଶ୍ଳୋକ ଅଛି, ନଚ ପଶ୍ୟନ୍ତି ଜନ୍ମାନ୍ଧା କାମାନ୍ଧ ନୈବ ପଶ୍ୟତି, ମଦନ୍ମତା ନ ପଶ୍ୟନ୍ତି ଅର୍ଥି ଦୋଷ ନ ପଶ୍ୟତି। ଏ କଥା ଅଛି ଆମର, ଚାଣକ୍ୟ ପଣ୍ଡିତଙ୍କର ନୀତି ଶ୍ଳୋକ ଅଛି ଆମର। ଜନ୍ମରୁ ଅନ୍ଧ ଯେଉଁମାନେ ସେମାନେ ତ କିଛି ଦେଖିପାରିବେନି, ଜନ୍ମାନ୍ଧ ନ ପଶ୍ୟନ୍ତି ସେମାନେ ଅନ୍ଧ, ତାଙ୍କର ଦୃଷ୍ଟିଗୋଚର କିଛି ହେବ ନା। ଏ କଥା ଅଛି, ନଚ ପଶ୍ୟନ୍ତି ଜନ୍ମାନ୍ଧା କାମାନ୍ଧ ନୈବ ପଶ୍ୟନ୍ତି, ପ୍ରଚୁର ପରିମାଣରେ କାମ ଉପଭୋଗ କାମ ଅଭିଳାଷ ଅଛି, ଯୌନ ଉପଭୋଗ ଯେଉଁ ଅଭିଳାଷ ଅଛି ସେମାନେ କାମାନ୍ଧ, ସେମାନେ ଗୋଟେ ପ୍ରକାର ଅନ୍ଧ, ସେମାନେ ଗୋଟେ ପ୍ରକାର ଅନ୍ଧ କାମାନ୍ଧ, ସେମାନେ ବି ଭଲ କ'ଣ ମନ୍ଦ କ'ଣ ଜାଣିପାରନ୍ତିନି କି ଦେଖିପାରନ୍ତିନି, ଯା କଥା ହେଇଛି। ଯେମିତି ଆମେ କହୁ, ଆମର ଅଛି ଯେଉଁ ବିଲ୍ଲମଙ୍ଗଳ ଠାକୁରଙ୍କର ପୂର୍ବ ପ୍ରାଥମିକ ଜୀବନ ଚରିତ ଅଛି, ସେ କାମାନ୍ଧ ହେଇଥିଲା, ସେ ପ୍ରଚୁର ପରିମାଣରେ ଆସକ୍ତ ହେଇଥିଲା, ବେଶୀ ଆଚିନ୍ତାମଣି ପ୍ରତି ଆସକ୍ତ ହେଇଯାଇଥିଲା। ସେଥିପାଇଁ ପିତୃଶ୍ରାଦ୍ଧ ଦିବସରେ, ପିତୃଶ୍ରାଦ୍ଧ ଦିବସରେ ମଧ୍ୟ ନାହିଁଥିଲା ବେଶୀ ଆଳକୁ, ସେଠି ଯାଇଥିଲା। ଆଉ ସେଦିନ ଭୟଙ୍କର ବର୍ଷା ହେଉଥିଲା, ଯାହା କହନ୍ତି ଟରେନ୍ସିଆଲରେ ମୂଷଳଧାରରେ ବର୍ଷା ହେଉଛି, ଗଡ଼ଗଡ଼ି ଚଡ଼ଚଡ଼ି ବାରୁଛି, ଚାରିଆଡ଼ୁ ଜଳାର୍ଣ୍ଣ ବହିଯାଇଛି, ଆଉ ଅନ୍ଧକାର ରୋଜନୀ, ଯାହା କହନ୍ତି ଦୁର୍ଦ୍ଦିନ, କେହି ଘରୁ ବାହାରିବେ ନା। ଅତ ଯେପରି କାମାନ୍ଧ, ସେ କାମାନ୍ଧ ଯେ ସେ ରାତ୍ରିରେ ମଧ୍ୟ ପିତୃଶ୍ରାଦ୍ଧ ଦିବସ ମଧ୍ୟ ବାହାରିକି ଯାଇଛି, ଜଳାର୍ଣ୍ଣ ବହିଛି, କେମିତି ପାରିବ, ଗୋଟାଏ ଶବ ଭାସୁଛି, ଶବକୁ ଧରିକି ଚାଲିଗଲା ନୌକା ବୋଲି ଭାବିକି ରହିଲା। ଆଉ ସେ ଚିନ୍ତାମଣି ବିଷୟ ଘର ପାଖରେ କହିଲା, କବାଟାଟି କିଣିକି ତ ସମସ୍ତେ କେହି ଘରୁ ବାହାରୁ ନାହାନ୍ତି, କବାଟ କିଣିକି ଭିତରେ ଅଛନ୍ତି, ତା ଘର ଭିତରେ କେମିତି ପଶିବ, ତ ଚାଳ ନେଇକି ପଶିବା ବେଳକୁ ଏ ଗୋଟେ ସାପଟା ବୋଲିଛି, ଭାବିଲା ଏଇଠି ଗୋଟେ ଦୌଡ଼ି, ଏଇଟା ଅନ୍ଧ ଅନ୍ଧ ଅନ୍ଧର କ୍ରିୟା ଏଗୁଡ଼ାକ, କାମାନ୍ଧ ଦୌଡ଼ି ଭାବି ତାକୁ ଦେଇ ଦେଇ ତାକୁ ଧରିକି ଉଠିକି ତା ଚାଳ ଭିତରେ ଡିଙ୍ଗା ପଶିଲା। ଏଇଟେ କଥା ଅଛି, କାମାନ୍ଧ ନ ପଶ୍ୟନ୍ତି ମଦନ୍ମୁକ୍ତା, ଅତ୍ୟନ୍ତ ଗର୍ବ ହେଇଛି, ସ୍ଫୀତ ହେଇଯାଇଛି, ଐଶ୍ୱର୍ଯ୍ୟ ଯୋଗୁଁ, ଜଡ଼ ଐଶ୍ୱର୍ଯ୍ୟ ଯୋଗୁଁ, ଜଡ଼ ପାଣ୍ଡିତ୍ୟରୁ ଏବଂ ଉଚ୍ଚକୂଳ ଜାତ ଜନ୍ମ ଐଶ୍ୱର୍ଯ୍ୟ ଅଶ୍ରୁତ ଶ୍ରୀ ଏବଂ ଶାରୀରିକ ବଳବୀର୍ଯ୍ୟ ଅଛି, କାର୍ତ୍ତବୀର୍ଯ୍ୟ ଶାରୀରିକ ବଳବୀର୍ଯ୍ୟ ଅଛି। କାଲି ସେ ଲାଭ କରିଥିଲେ କେମିତି ଆମେ କହୁଥିଲେ ଦତ୍ତାତ୍ରେୟଙ୍କର ଆରାଧନା କରିକିରି ଏସବୁ ଲାଭ କରିଛନ୍ତି, ସହସ୍ରବାହୁ ପାଇଛନ୍ତି, ଏସବୁ ଅତ୍ୟଧିକ ବଳବୀର୍ଯ୍ୟ ଲାଭ କରିଛନ୍ତି, ଶ୍ରୀ ଶାରୀରିକ ସୌନ୍ଦର୍ଯ୍ୟ ଲାଭ କରିଛନ୍ତି, ଏଥିପାଇଁ ମଦନ ସେଇଟା କୁହାହେଉଛି। ମଦନତ୍ତ ନ ପଶ୍ୟନ୍ତି ଅସ୍ଥି ଦୋଷ ନ ପଶ୍ୟନ୍ତି, ବହୁତ ପ୍ରଚୁର ଟଙ୍କା ପଇସା ଅଛି, ଏଗୁଡ଼ାକ ସେମାନେ ଅନ୍ଧ, ଏମାନେ ଅନ୍ଧ, ଏ ପ୍ରକୃତ ଅନ୍ଧ। ଭଲ କ'ଣ ମନ୍ଦ କ'ଣ ଜାଣିପାରୁନାହାନ୍ତି, ଅନ୍ଧଟା ଜାଣିପାରେ ନା, ଅନ୍ଧଟା ଜାଣିପାରେ ନା, ଅନ୍ଧ କେବଳ ନିଜକୁ ଜାଣେ, ଅନ୍ଧ ଅନ୍ୟକୁ ଜାଣେ ନା, ଆଉ ଭଲ କେଉଁଟା ମନ୍ଦ କେଉଁଟା ଜାଣିପାରିବ ନା, କ'ଣ କରୁଛି ତା ବୁଝିପାରିବ ନା, ଇଏ ହେଉଛି ଅନ୍ଧ। ସେଥିପାଇଁ ଜନ୍ମେଶ୍ୱର ଯଶତ ଶ୍ରୀ ବୀର ଏଭମାନ ମଦ ପୁମାନ ଏଇଟା ଗର୍ବ ବୃଦ୍ଧି କରୁଛି, ଫଳରେ ଅନ୍ଧ ତୁଲ୍ୟ ହେଇଯାଉଛି। ନୈବ ଭାରତୀୟ ବିଧାତୁ ବୈତ କିଞ୍ଚନ କରୁଛୁ, ଭୋଗ ଦର୍ଶନ ହବ କେମିତି, ଅନ୍ଧ କେମିତି ଦେଖିବ, ଅନ୍ଧ ତା ଦୃଷ୍ଟି ନାହିଁ, ସେ ଦେଖିବ କ'ଣ, ସେ ତ ସାଧାରଣ ଜିନିଷ ଦେଖିପାରିବ ନା, ଯାହା କୁହନ୍ତି ଅନ୍ଧାରରେ ବାଡ଼ି ବୁଲୁଛି, ଗସ୍ତ ଅଛି, ଅନ୍ଧ ଦୃଷ୍ଟି ଶକ୍ତି ନାହିଁ, ଜାଣିପାରିବ ନା, ଆଉ ଭୋଗ ଦର୍ଶନ କେମିତି ତା'ର ହବ, ତା'ର ଭୋଗ ଦର୍ଶନ ତ କଦାପି ହବ ନା। ନୈବ ଭାରତୀୟ ବିଧାତୁ ବୈତ ଅକିଞ୍ଚନ ଗୋଚରମ କୁନ୍ତି ଦେଇ କହିଲେ ଯେ ଅକିଞ୍ଚନ ନିଷ୍କିଞ୍ଚନ କୌଣସି ଗର୍ଭଦମ୍ଭ ଅଭିମାନ ନାହିଁ, ତୃଣାଦପି ସୁନିଚ ଭା ମହାପ୍ରଭୁଙ୍କ ଶିକ୍ଷା ଦେବା କୁହାଯାଇଛି, ତୃଣାଦପି ସୁନିଚ ତୃଣଠାରୁ ଆହୁରି ନିଚ ମନେ କରୁଛି ନିଜକୁ, ଅକିଞ୍ଚନ ନିଷ୍କିଞ୍ଚନ ନହେଲେ ବହୁତ ଦର୍ଶନ ହବ ନା, ଏଇଟା କଥାଟା କୁହାଯାଉଛି। ଆଉ ଯେଉଁମାନେ ଗର୍ବରେ ସ୍ଫିତ ମଦଭକ୍ତ ସେମାନେ କଦାପି ଭକ୍ତି ଲାଭ କରିପାରିବେ ନା, କଦାପି ଭଗବତ ଦର୍ଶନ ସେମାନଙ୍କର ହବ ନା, ଏଇଟା କୁହାଯାଉଛି। ଏମାନେ ପାଷଣ୍ଡ ଗୁଡ଼ାକ, ପାଷଣ୍ଡ ସୌତପଥ ବିରୋଧୀ, ମାୟାବାଦୀ, ନାମ ବିରୋଧୀ, ଧାମ ଅପରାଧୀ ଗଣ, ଏବଂ ଯେଉଁମାନେ ଗୁରୁଙ୍କୁ ସାଧାରଣ ମାନବ ବୋଲି ଭାବନ୍ତି ସେମାନେ ଅସୁର, ସେମାନେ ପାଷଣ୍ଡ, ସେମାନଙ୍କର ସାଧୁଗୁରୁ ଶାସ୍ତ୍ରବାକ୍ୟ, ସାଧୁଗୁରୁ ଶାସ୍ତ୍ରବାକ୍ୟ କିଛି ମାନିବେ ନା, ଉପଦେଶ ମୂର୍ଖାଣ ପ୍ରକୋପାୟ ନ ସନ୍ତୟ, ସେଟା ମୂର୍ଖ ଦେଲେ ତାଙ୍କୁ ଶାସ୍ତ୍ରବାକ୍ୟ କହିକି ଉପଦେଶ ଦେଲେ ସେ ରାଗିବେ ତୁମକୁ ପିଟିବେ ଧରିକି, ଏସବୁ ବୃଥା, ସାଧୁଗୁରୁ ଶାସ୍ତ୍ରବାକ୍ୟ ବୃଥା ତାଙ୍କ ପାଖରେ ସବୁ, କିଛି ମାନିବେ ନା। ପାଷଣ୍ଡ ଗୁଡ଼ା ପାଷଣ୍ଡ ପ୍ରତି କେବେ ହେଲେ ମୃଦୁ ବ୍ୟବହାର କରିବ ନା, ଶାସ୍ତ୍ର ଭାଗବତରେ କୁହାଯାଇଛି ଏମାନେ ମୃଦୁ ବ୍ୟବହାର କରିବ ନା, ଏମାନେ କଠିନ ଦଣ୍ଡ ଦରକାର, ସେଥିପାଇଁ ଭାଗବତ ନିର୍ଦ୍ଦେଶ ଦେଇଛି। ନୂନଂ ନାନା ମଦନ୍ନଧା ଶାନ୍ତି ନିଶ୍ୟନ୍ତ ସାଧବ ତେଷାଂ ହି ପ୍ରସ ମଦଣ୍ଡ ଅସୁନାଂ ଲଗୁଡ଼ୁ ତଥା, ଏ ଦଶମ ସ୍କନ୍ଦ ଭାଗବତରେ କୁହାଯାଇଛି କଥା। ଯେଉଁମାନେ ଏହିପରି ମଦନ୍ମତ ହେଇ ଅନ୍ଧବର ଗର୍ବରେ ଉନ୍ମତ୍ତ, କୌବିଧ ବସ୍ତୁଜନ୍ତ ଗର୍ବରେ ଧନାଦି, କୌବିଧ ବସ୍ତୁଜନ୍ତ ଗର୍ବରେ ଉନ୍ମତ୍ତ, ଏ ପ୍ରକାର ଦୁର୍ଜନ କେବଳ ଶାନ୍ତ ଭାବ ଇଚ୍ଛା କରେ ନା, ସେ ଶାନ୍ତ ଭାବ ଇଚ୍ଛା କରେ ନା, ଖୋଳ ତା ଖୋଳ ଏନ୍ଭିଏସ୍ ପର୍ସନ୍, ଇଂରେଜରେ କହନ୍ତି ଏନ୍ଭିଏସ୍ ପର୍ସନ୍, କାର୍ତ୍ତବୀର ଯାଉନ ଦାମଦଗ୍ନୀ ଋଷିକ ପ୍ରତି ତାଙ୍କର ଐଶ୍ୱର୍ଯ୍ୟ ଦେଖିନି ଏନ୍ଭିଏସ୍ରେ, ଦୁଷ୍ଟ ଆଶା ପୋଷଣ କଲେ, ଈର୍ଷା ପରିଣତ ହେଲେ, ପାଷଣ୍ଡ ଭାବ ଆଚରଣ କଲେ, ଶାନ୍ତ ଭାବ ଇଚ୍ଛା କଲେ। ପଶୁମାନଙ୍କୁ ଯେପରି ଲଗୁଡ଼ରେ ପ୍ରହାର କରାଯାଏ, ଏ ପ୍ରକାର ଅସାଧୁମାନଙ୍କରେ ଏକମାତ୍ର ଦଣ୍ଡ ହିଁ ଶାନ୍ତ ଭାବମାନଙ୍କରେ, ଏମାନଙ୍କ ପ୍ରତି ମୃଦୁ ବ୍ୟବହାର କେବେ କରିବ ନା, ଦଣ୍ଡ ଦରକାର, କଠିନ ଦଣ୍ଡ ଦରକାର, ତା ନହେଲେ ଏମାନେ ପାରିବ ନା ତୁମେ। ଏସବୁ କଥା ଏ ଶାସ୍ତ୍ର ନିର୍ଦ୍ଦେଶ ଅଛି, ଇଏ ଆମର ଶାସ୍ତ୍ର ନିର୍ଦ୍ଦେଶ ଅଛି, ସେଥିପାଇଁ ଶାସ୍ତ୍ରରେ ଦିଆଯାଇଛି। ପାଷଣ୍ଡି କେଉଁମାନେ, କେଉଁମାନେ ପାଷଣ୍ଡି, ଅର୍ଚ୍ଚେ ଶିଳାଧୀର ଗୁରୁସୁ ନରମତି ବୈଷ୍ଣବ ଜାତି ବୁଦ୍ଧି ବିଷ୍ଣୁ ବୈଷ୍ଣମାନଂ କଳିମଳ ମଥ ନେଇ ପାଦ ତୀର୍ଥମ୍ବୁ ବୁଦ୍ଧି, ସେ ବିଷ୍ଣୁ ନାମ ନିମନ୍ତ୍ରେ ସକଳ କଳୁଷ ଶବ୍ଦେ ସାମାନ୍ୟ ବୁଦ୍ଧି, ବିଷ୍ଣୁ ସର୍ବେଶ୍ୱରେ ସେ ତଦ ଇତର ସମାଧି ଦଶ୍ୟ ବା ନାରକିଶ ପାଷଣ୍ଡିଶ, ଏଗୁଡ଼ାକ ନାରକି ପାଷଣ୍ଡି, ମନ୍ଦିରରେ ପୂଜା ପାଉଥିବା ଅର୍ଚ୍ଚା ବିଗ୍ରହଙ୍କୁ କାଷ୍ଠ ପାଷାଣର ମୂର୍ତ୍ତି ବୋଲି ଭାବନ୍ତି ଯେଉଁମାନେ, ସେ ପାଷଣ୍ଡି ନାରକି, ସେମାନେ ପାଷଣ୍ଡ, ତାଙ୍କୁ କଠିନ ଦଣ୍ଡ ଦରକାର। ଗୁରୁଙ୍କୁ ସାଧାରଣ ମାନବ ବୋଲି ଭାବ ଯେଉଁମାନେ ଭାବନ୍ତି ସେମାନେ ପାଷଣ୍ଡି ନାରକି, କୌଣସି ବୈଷ୍ଣବକୁ ଏକ ନିର୍ଦ୍ଦିଷ୍ଟ ଜାତି ବା ବର୍ଣ୍ଣର ବୋଲି ଯେଉଁମାନେ ଭାବନ୍ତି ସେମାନେ ପାଷଣ୍ଡି ନାରକି, ଚରଣାମୃତକୁ କିମ୍ବା ଗଙ୍ଗାଧରକୁ ସାଧାରଣ ଦଳ ବୋଲି ଯେ ଭାବନ୍ତି ସେ ମଧ୍ୟ ପାଷଣ୍ଡି ଆଉ ନାରକି, ହରେ କୃଷ୍ଣ ମହାମନ୍ତ୍ରକୁ କହୁଥିବା ଭୌତିକ ଦୁର୍ନୀତରଙ୍ଗ ବୋଲି ଭାବନ୍ତି ସେମାନେ ମଧ୍ୟ ପାଷଣ୍ଡି ନାରକି, ଭୌତିକ ଦଳରେ ଭଗବାନ କୃଷ୍ଣଙ୍କର ଏସବୁ ପ୍ରକାଶ ତାଙ୍କର ଅହେତୁକ କୃପାର ଚିହ୍ନ, ତାଙ୍କର ସେବାରତ ଭକ୍ତମାନଙ୍କୁ କୃପା ପ୍ରଦର୍ଶନ କରିବା ଏସବୁ ରୂପରେ ଭଗବାନ ପ୍ରକାଶ ଦେଇଛନ୍ତି। ତେଣୁ ଏମିତି ଯଦି ସ୍ୱୀକାର ନ କରନ୍ତି ନା ସେମାନେ ପାଉଛନ୍ତି ନାରକୀ, ସେମାନେ କଠିନ ଦଣ୍ଡ ଦରକାର। ତେଣୁ ଏଥିରୁ ପ୍ରମାଣିତ ହେଉଛି ଅର୍ଚ୍ଚା ମୂର୍ତ୍ତିକୁ ଅଷ୍ଟପାଦ ମୂର୍ତ୍ତି ବୋଲି ଭାବେ ସ୍ତୋତ୍ର ବ୍ୟବହାର କରି ସେ ପାଷଣ୍ଡି ସେ ନା ରଖି ଭଗବାନଙ୍କ ଅର୍ଚ୍ଚା ଅଷ୍ଟବିଦ୍ଧ ରୂପରେ ଜଗତରେ ପ୍ରକଟି ଦେଉଛନ୍ତି। ଶୈଳୀ ଦାରୁମୟୀ ଲେପ୍ୟା ଲେଖ୍ୟା ଚ ସୈକତି ମନମୟୀ ମଣିମୟୀ ପ୍ରସୀମା ଅଷ୍ଟ ବିଧା ସ୍ମୃତା। ଭଗବାନଙ୍କ ଅର୍ଚ୍ଚା ମୂର୍ତ୍ତି ଆଠ ପ୍ରକାର ପ୍ରକଟିତ ହୁଏ, ଶିଳାମୟୀ କାଷ୍ଠମୟୀ ଲୌହ ସୁବର୍ଣ୍ଣ ପ୍ରଭୃତି ଧାତୁମୟୀ ଲୁଣମୟୀ ଚିତ୍ରପଟମୟୀ ବାଲୁକାମୟୀ ମନମୟୀ ମଣିମୟୀ। ଏ ଶାସ୍ତ୍ର ସିଦ୍ଧାନ୍ତ, ଏ ଶାସ୍ତ୍ର ସିଦ୍ଧାନ୍ତ। ଆଉ ଭଗବାନଙ୍କର ବିଗ୍ରହ ଆଉ ଭଗବାନଙ୍କ ନାମ ରୂପ ବିଗ୍ରହ ଏ ତିନ ଅଭିନ୍ନ ଅଭିନ୍ନ ଭିନ୍ନ ନାହିଁ, ସେ କଥା କୁହାହେଇଛି ଚୈତନ୍ୟ ଚରିତାମୃତରେ ମଧ୍ୟ ଦିଆହେଇଛି। ଈଶ୍ୱରର ଶ୍ରୀ ବିଗ୍ରହ ସଚିଦାନନ୍ଦ ଭଗବାନ ସଚିଦାନନ୍ଦ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ତାଙ୍କର ଶ୍ରୀ ବିଗ୍ରହ ମନ୍ଦିରରେ ପୂଜିତ ହେଉଛନ୍ତି। ବୈଷ୍ଣବ ପ୍ରାଣ ପ୍ରତିଷ୍ଠା କରିଛି ସେ ଭଗବାନ କୃଷ୍ଣ ଠାରୁ ଅଭିନ୍ନ ସଚିଦାନନ୍ଦ କାର ନାମ ରୂପ ବିଗ୍ରହ ତିନ ଚିଦାନନ୍ଦମୟ ତିନି ଭେଦନା। ଭଗବାନଙ୍କ ନାମ ଭଗବାନଙ୍କ ରୂପ ଭଗବାନ ବିଗ୍ରହ ତିନି ମଧ୍ୟରେ ଭେଦନା। ଏହାକୁ ଯେ ମାନେ ନା ସେ ପାଷଣ୍ଡି, ବିଗ୍ରହ ଯେ ନା ମାନେ ସେଇ ତ ପାଷଣ୍ଡ, ସେ ପାଷଣ୍ଡ ଅସ୍ପୃଶ୍ୟ ଅଦୃଶ୍ୟ ସେଇ ହୁଏ ଜଳଦଣ୍ଡ, ତାକୁ ଛୁଇଁବା ଯୋଗ୍ୟ ନୁହେଁ, ତାକୁ ଦେଖିବା ଯୋଗ୍ୟ ନୁହେଁ, ସେ ଦୃଶ୍ୟ ବା ଜଳଦଣ୍ଡ ପାଇବ। ନାମ ରୂପ ବିଗ୍ରହ ଏକତତ୍ଵ, ସବୁ ସଚିଦାନନ୍ଦ ରୂପ ବିଗ୍ରହଙ୍କ ଦେହ ଦେହ ମଧ୍ୟରେ ଭେଦ ନାହିଁ। ନାମ ବିଗ୍ରହ ସ୍ୱରୂପ ତିନ ଏକ ରୂପ করের নাই কব জীব ভিতরে ভেদ আছে, জীবর ধর্ম নাম দেহ স্বরূপে বিভাদ, জীবর নাম আও জীবর দেহ জীব ঠারু ভিন্ন, জীব জীবাত্মা দেহটা হচ্ছে প্রাকৃত জড় দেহ, নামটা জড় দেহ, দেখলা বেড়ে অন্ধ নাম পাইছি পদ্মলোচনা, অন্ধ নাম পাইছি পদ্মলোচনা, সে ভেদ আছে কিন্তু কৃষ্ণ ঠারে ভেদ নাই। দেহ দেহি নাম দেহ বিলাস প্রাকৃত ইন্দ্রিয় গ্রাহ্য নয়, তুমি প্রাকৃত ইন্দ্রিয় সাহায্যে জড় ইন্দ্রিয় সাহায্যে ওটা জানিপারিব না, বুঝিপারিব না। কৃষ্ণর নাম দেহ বিলাস কিপারি একত্রিত এটা তুমি প্রাকৃত ইন্দ্রিয় সাহায্যে পারিব। চিদিন্দ্রিয় চিদিন্দ্রিয় দান কলে সে প্রকাশমান হবে, নচেত হব না। যে পাষণ্ড, যে গ্রস মেটেরিয়ালিস্ট, যাকে ইংরেজিতে কহতি যা কহতি স্থূল ভৌতিকবাদী, সে কদাপি দেখিপারবে না। মন্ত্রকে আসলে কেবে পিতুড়া পূজা করছেন, কাঠ কণ্ডি পুজছেন, দাঁত কণ্ডি পুজছেন, এ পিতুড়া পূজা করছে পাষণ্ডী, সে পাষণ্ডী হয়ে গেল। নর্কবতী যা কহতি যমদন্দ্য, সে অস্পৃশ্য অদৃশ্য, সেই যমদন্দ্য এ কথা কুহাচ্ছে। সেপা জগন্নাথ বিগ্রহকে দারুময় প্রতিমা জ্ঞানের বিনাশশীল, তা প্রাকৃত দ্রব্য গঠিত জড়বস্তু মাত্র জ্ঞান করলে ভয়ঙ্কর অপরাধ হয়ে পাষণ্ডী হয়ে যায়, নারকি হয়ে যায়। দেহ দেহি বিভাগ ঈশ্বরে বিদ্যতে কোচিত লঘুবাগতান্তরে কুহাইছে, ঈশ্বরঙ্কর দেহ দেহি ভেদ নাহি। মায়াতীত ঈশ্বর নিত্য সবিশেষ বিগ্রহ, মাইক জগতরে তাঙ্ক নিত্য বিগ্রহ অচিন্ত্য, নিজ শক্তি বলে উদিত হলে শুদ্ধা তা কেবল প্রাকৃত ধর্ম বিশিষ্ট মাইক বা প্রাকৃত নুহে। আমি অহেত কি কৃপা প্রদর্শন করা নিমিত্ত ভগবান মন্দিরের অর্চা মূর্তি রূপে প্রকাশিত হয়েছেন, আমি ভগবানকে আমার চর্ণ চক্ষু চাক্ষে দেখিপারিব না, কিন্তু ভগবান কৃপা করে মন্দিরের অর্চা মূর্তি রূপে প্রকাশিত হয়েছেন, আস দেখ ভগবানকে, তাঙ্কর করুণাময় মূর্তি, এ মূর্তিরে আমি তাকে দেখিপারিব, পূজা করিপার, সেবা করিপার। সে অর্চা মূর্তি কাষ্ঠ পাষণ ধাত্র মূর্তি কহিলে অপরাধ হয় যে কয়, সে পাষণ্ডী নারক কি হয়ে যায়, নিশ্চিতভাবে নর্ক গতি দ্বারা জনন্দ পাইব। পদ্মপ্রাণ কুহাইছে কথা, অর্চে বিষ্ণু শিলাদির গুরু সুনার মাতি বৈষ্ণবে জাতি বুধি বিষ্ণুর বা বৈষ্ণবান কলিমল মথনে পাদ তীর্থে অম্বু বুদ্ধি, শ্রী বিষ্ণুর নাম নিমন্ত্রে সকল কলুষ হে শব্দে সামান্য বুধি, বিষ্ণু সর্বেশ্বরে সে তদিতর সমাধি দশ্য বা নারকি স পাষণ্ডী স। মন্দিরের পূজা পাওয়া যায় অর্চা মূর্তি কাষ্ঠপাষণ মূর্তি বলি, যে কহে সে নারকি পাষণ্ডী, গুরুঙ্কু সাধারণ মানব বলে ভাবে সে নারকি পাষণ্ডী, কৌশি বৈষ্ণবকে নির্দিষ্ট জাতি বা বর্ণর বলে ভাবে সে নারকি পাষণ্ডী, স্বর্ণামূর্ত কিংবা গঙ্গা জলকে সাধারণ জল বলে ভাবে সে নারকি পাষণ্ডী, কিংবা হরেকৃষ্ণ মহামন্ত্র ভৌতিক ধ্বনি তরঙ্গ বলে ভাবে সে নারকি পাষণ্ডী। ভৌতিক জগতরে ভগবান কৃষ্ণঙ্কর এসব প্রকাশ অহেতুকি কৃপার চিহ্ন, তাঙ্কর সেবার ভক্তমানঙ্কু কৃপা প্রদর্শন করিবা নিমিত্ত ভগবান এই রূপে প্রকাশ দেয়। এণু এর প্রমাণিত হচ্ছে অর্চা মূর্তি কাষ্ঠপাষণ মূর্তির ভাবে সে সদ্য ব্যবহার করে সে পাষণ্ডী নারকি, অর্চাবতার অষ্টাবিধ রূপে প্রকাশিত এভাবে কহিলে। তেণু পাষণ্ডী নারকি মানুষ তো মৃদু ব্যবহার করিব না, কঠিন দণ্ড দিয়াযিব। ভক্ত বিদ্বেষী ও নিন্দক ভগবানকর দাস দেবতামানঙ্কু ভগবান বিষ্ণু বা বিষ্ণু সমান মনে করে যে সে মধ্যে পাষণ্ডী, পাষণ্ডগণ কিপরি কলিযুগরে ভগবানকে আরাধনা করিবে না তার প্রমাণ ভারতরে অছি, দ্বাদশকন্ধ ভারতরে কলৌ নরাজন জগতাম পরম গুরুম ত্রিলোকনাথ নথপাদ পঙ্কজম প্রায়েণ মর্ত্যা ভগবন্তম অচ্যুন্ত যক্ষন্তি পাষণ্ড বিভিন্ন চেতস। হে রাজন সুখদেব গোস্বামী পরিচিত মহারাজ, কলিযুগরে মানবগণ প্রায়শ পাষণ্ড কর্তৃক বিকৃত চিত্ত হই ব্রহ্মাদি ত্রিলোকেশ্বর গণ কর্তৃক বন্দিত পদ কমলশাড়ী জগতর পরম গুরু ভগবান শ্রীহরিঙ্কু আরাধনা করিবে না। পাষণ্ড মানঙ্কর রাক্ষসী মানবুধি দাম্ভিকতা গর্ব দম্ভ অভিমান প্রচুর। গীতার আসুরি সম্পদ কয়েছে দম্ভ দর্প অভিমান ক্রোধ পারুষ্যঙ্গে অজ্ঞান চাভিজাত পার্থ সম্পদ আসুরি। এ গীতারে ভগবান কথা ই হচ্ছে আসুরি সম্পদ। অসুর মান প্রতি দম্ভ দর্প অভিমান ক্রোধ আও কটুপত্তি কটু কথা কহিবা পারুষ্য অজ্ঞান এ অসুর সম্পদ, এটা দৈবী সম্পদ নুহে। দম্ভ দম্ভ মানে গর্ব, অবিদ্যা হি দম্ভর কারণ, এহা কুশ্চিত কুরূপ, এহা সনাতন রূপর বিরোধী স্বরূপর বিরোধী, সম্ভবর পূর্ণতম বিকট রূপ হি দম্ভ। কার্তবীর যাজনা দেখিলে এই মুনি ঋষি যমদগ্নি মুনি বন ভিতরে রয়েছে, লেংটি মারছি কিছু নাই, কিন্তু এত ঐশ্বর্য অধিকারী হয়েছি, গোটে কামধেন রেখেছি, কামধেন যা ইচ্ছা করবে কামধেন দেব। এইটা পাই আমি রাজা আমার নাই, এই দম্ভ তাঁকে আসলা ঐশ্বর্যের মতবত্ততা আছে, আও নিজের শারীরিক শক্তি সামর্থ্য স্ত্রী সৌন্দর্যের মতবত্ততা আছে, সেই কার্তবীর যাজন করে দম্ভ প্রচুর প্রমাণ ছিল। এ স্বরূপ বিরোধী সম্ভবের পূর্ণ বিকট রূপ দম্ভ, ত্যাগর দম্ভ, ভোগর দম্ভ, এপরি দয়া পোষণ করিবার মধ্যে দম্ভ অছি, এগুলাকে সবু যে গর্ব করে দেইকি গর্ব করে, মুই আদান করিছি তাহলে সে পাষণ্ডী হয়ে গেল, তা দবার মূল্য দান করিবার মূল্য কিছু রয়ে জানা। দানর দম্ভ দম্ভ করছি, মুই এ বড় রাজা, প্রাকৃত জনকর ভক্তৃবুদ্ধি অহংকার আসলে আসলে তার দানর মূল্য কিছু হয় না, নষ্ট হয়ে গেল আসলে। ইয়ে হচ্ছে কথা, ত্যাগর দম্ভ, ভোগর দম্ভ, দয়া পোষণ করিবার মধ্যে দম্ভ, এ বড় দাতা, ইয়ে হচ্ছে প্রাকৃত ওঙ্কার জনক ভক্তবুদ্ধি, এটা পাষণ্ডী মানে করছে। যে সাধু বৈষ্ণব সে তৃণাদপি শুনিচ, তৃণঠার নিজকে নিচ মনে করে, দম্ভ গর্বদম্ভ অহংকার তাহার ন থাকে। মহাপ্রভুঙ্কর শিক্ষা আছে যে তৃণাদপি শুনিছি না তরিব সহিষ্ণুনা অমানি না মান দেন কীর্তনীয় সদা হরি, তা নহলে তুমি হরি কীর্তন করিপারিব না, হরিনাম উচ্চারিত হব না তোমাকে, নিজক তৃণঠার হীন মনে করিব, লোয়েস্ট অফ দি লো সর্বনীচ মো উপরে সমস্ত মো সমস্ত হয়ে আছে, এটা ভাবটা তরিব সহিষ্ণু না বৃক্ষ পরি সহিষ্ণু হব, বৃক্ষকে পানি নদেলে মাগুনি শুকি শুকি মরিযিব, তো পানি মাগুনি সহি নেউছি, রৌদ্র তাপ সহুছি, ফল ফুল সুন্দর সুশীতল ছায়া দেউছি, দাহা থাকব ডাল পত্র পুষ্প যা সবু দেউছি, অকালে সব সহুছি কি দেউছি, কাটি কিটি কিটি করি পড়ি পাংশ করিদেলে কোণী প্রতিবাদ করে নেই সহি নেউছি, এ তরিব সহিষ্ণু না, এ বৃক্ষ পরি সহিষ্ণু হব, অসহিষ্ণু ভাব রহিলে তুমি ভজন করিপারিব না, ভজন করিপারিব না, তোমার অহংকার প্রবল অছি, তুমি নিজকে খুব বড় মনে করছ, নিজকে বড় দাতা বলে মনে করছো, মুই ইয়া দিয়েছি এড়ে বল, মুই ইয়া দেলি তা দেলি, এটা গর্ব, তা কয় তা কয়েছি, এ দম্ভ দান অর্ দর্ভ দাতা দম্ভ দম্ভিকতা, ইয়া অসুর আসুর প্রকৃতি হয়ে গেলা, এ তোমার দানর কোনো মূল্য রহিব না, সেটা কথাটা কুহাযাচ্ছি। সেই তৃণাদ বিশ্বনীচি না তরিপ সহিছু না অমানি না মান দেন, নিজে সম্মান দাবি করবে না, অন্য সমস্ত সম্মান দেব কৃষ্ণ অধিষ্ঠান জাঁড়ি, তাহলে যাই হরিভজন করিব, নাম উচ্চারিত হব তুণ্ডারী, না নাম উচ্চারিত হব না, অক্ষর বাহির হয় বটে নাম নাহি হয়, কেবল অক্ষর বাহিব কিন্তু নাম বাহিব না, নামাভাষ হব নাহলে কেবল নামাপরাধ হচ্ছে তোমার, ই কথা কুহাইছি। ভাগবত তুলসী গঙ্গায় Oh ଚୈତନ୍ୟ ମହାଭାରତରେ କୁହାଯାଇଛି, ଭଗବାନ ଶ୍ରୀକୃଷ୍ଣଙ୍କର ଚାରି ମୂର୍ତ୍ତିରେ ଭୌତିକ ଜଗତରେ ନିଜ ବିଗ୍ରହ ପ୍ରକାଶ କରନ୍ତି, ଭାଗବତ ତୁଳସୀ ଗଙ୍ଗା ଭକ୍ତ। ଯଦିଓ ଏ ଚାରି ମୂର୍ତ୍ତି ସହସା ଦର୍ଶନ କଲେ ଭଗବାନ ବୋଲି ଜଣାଯାଏ ନା, ତଥାପି ଏ ଚାରିଟି ଭଗ ସମ୍ବନ୍ଧୀ ବସ୍ତୁ, ଭଗବାନଙ୍କର ପ୍ରକାଶ ବିଗ୍ରହ ରୂପେ ପୂଜିତ ହୁଅନ୍ତି। ବୈଷ୍ଣବ ଭକ୍ତ ତୁଳସୀ ଗଙ୍ଗା ଶ୍ରୀମଦ ଭାଗବତ ଗ୍ରନ୍ଥ ଚାରିଟି କୃଷ୍ଣଙ୍କର ପ୍ରକାଶ ବିଗ୍ରହ ଚତୁଷ୍ଟ ହୁଏ। ଏ ବେଦ ସିଦ୍ଧାନ୍ତ ବହିର୍ବିଚାରରେ ଶ୍ରୀ ଅର୍ଚ୍ଚା ବିଗ୍ରହଙ୍କ ଠାରେ ପ୍ରାଣ ପ୍ରତିଷ୍ଠା କରି ପୂଜ୍ୟ ବୃଦ୍ଧି କରାହୁଏ। ଅର୍ଚ୍ଚା ବିଗ୍ରହକୁ ପ୍ରାଣ ପ୍ରତିଷ୍ଠା କଲା ପରେ ପୂଜ୍ୟ ହେବେ, ଯେ ଶୁଦ୍ଧ ବୈଷ୍ଣବ ପ୍ରେମୀ ଭକ୍ତ ବୈଷ୍ଣବ ସେ ପ୍ରାଣ ପ୍ରତିଷ୍ଠା କଲା ଆହ୍ୱାନ କରିବ ଭଗବାନଙ୍କୁ, ଏଠି ପ୍ରକାଶମାନ ହୁଅନ୍ତୁ। ସେ ଭକ୍ତ ଇଚ୍ଛାରେ, ଭକ୍ତ ଇଚ୍ଛା ଉପାଦ ଉପାୟ, ଭକ୍ତର ଇଚ୍ଛାରେ ଭଗବାନ ପ୍ରକାଶିତ ହୁଅନ୍ତି। ଭକ୍ତ ହିଁ ଭଗବାନଙ୍କୁ ଆହ୍ୱାନ କରିପାରିବ, ଭଗବାନଙ୍କୁ ଡାକିପାରିବ, ଭଗବାନଙ୍କୁ ତାଙ୍କ ଧାମରୁ ଏଠିକି ଆଣି ପ୍ରକାଶ କରିପାରିବ, ଆଉ କେହି କରିପାରିବେ ନା। ତେଣୁ ବହିର୍ବିଚାରରେ ସେ ଅର୍ଚ୍ଚା ବିଗ୍ରହଟା ପ୍ରାଣ ପ୍ରତିଷ୍ଠା କରି ପୂଜ୍ୟ ବୁଦ୍ଧି ହୁଏ। ଏ ପ୍ରକାର ପ୍ରାଣ ପ୍ରତିଷ୍ଠା ନ କରି ଶ୍ରୀମଦ ଭାଗବତ ତୁଳସୀ ଗଙ୍ଗା ବୈଷ୍ଣବ ଭକ୍ତ ଏମାନେ ଜଗତରେ ଭୋଗ୍ୟ ବସ୍ତୁ ବିଚାରରେ ପରିଦୃଷ୍ଟ ହେଲେ ସୁଦ୍ଧା ଏମାନେ ଭକ୍ତୃଭାବ ସମ୍ପନ୍ନ ଭିନ୍ନ ଈଶ୍ୱର ବସ୍ତୁ ପ୍ରଭୁତତ୍ଵ ଚିନ୍ମୟ ଜ୍ଞାନ ପ୍ରଦାତା। ଏ ବେଦର ସିଦ୍ଧାନ୍ତ, ଏ ବେଦ ବେଦର ସିଦ୍ଧାନ୍ତ ଈଶୁ କଥା। ପାଷଣ୍ଡିକୁ ଦଣ୍ଡ କାଲି ଆମେ କହୁଥିଲେ ଭକ୍ତି ବିନୋଦ ଠାକୁର ଯେ ମାଜିଷ୍ଟ୍ରେଟ ଥିଲେ, ବ୍ରିଟିଶ ଇଂରେଜ ଶାସନ ଥିଲା, ଯେ ପାଷଣ୍ଡିଟା ନିଜକୁ ଭଗବାନ କହୁଥିଲା, ଭଗବାନ କହୁଥିଲା, ଭଗବାନ ମୁଁ କୃଷ୍ଣ ବିଷ୍ଣୁ କହୁଥିଲା, ତୁ କାହିଁ କାଷ୍ଠ ପାଷଣ ମୂର୍ତ୍ତି ପୂଜା କରୁଛ, ମୁଁ ଭଗବାନ ପୂଜା କର, କହିଲେ ଆମେ ରାସଲୀଳା କରିବା ଇଜ୍ କରୁଥିଲା। ଆଉ ସେଥିପାଇଁ ଏକା ସାଙ୍ଗେ ସାଙ୍ଗେ ଜେଲ୍ ଦଣ୍ଡ ଦେଇଥିଲେ, ଋଷିକେଶନ ଏଇ ଖଣ୍ଡଗିରି ପାଖରେ ଥିଲା, ଦୁଇଶହ ବର୍ଷ ତଳ କଥା। ଆ ଭକ୍ତି ବିନୋଦ ଠାକୁର ଜେଲ୍ ଠୁଙ୍ଗି ଦେଇଥିଲେ, କିଛି ଶୁଣିନଥିଲେ, ସେ ଜାଣିଛନ୍ତି, ଏ ତତ୍ତ୍ୱ ଜାଣିଛନ୍ତି ନା, ଯେ କହେ ନିଜକୁ ଭଗବାନ, ଯେ ଭଗବାନ କର୍ଚ୍ଚା ମୂର୍ତ୍ତିକୁ କହେ କାଷ୍ଠ ପାଷଣ ମୂର୍ତ୍ତି, ସେଟା ପାଷଣ୍ଡି ନା ରଖି ନିଶ୍ଚୟ ଜୀବନର ପାଇବ। ସେଇଠି ସମାଜରେ ବସିକିରି ଏ ଅସୁବିଧା ସୃଷ୍ଟି କରୁଛି, ତ ତା ସଙ୍ଗେ ସଙ୍ଗେ ଦେଲେ ପୁରା କୌଣସି ବିଚାର ନାହିଁ ସେଠି। ଏ ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ତ ବିଚାର, କୋର୍ଟ ତ ଶାସ୍ତ୍ର, ଆଉ ତୁମେ ମନକୁ କୋର୍ଟ କ'ଣ ତିଆରି କରିବ, ଏଇଟା କଥାରେ କହ। ଭକ୍ତି ବିନୋଦ ଠାକୁର ସାଙ୍ଗେ ସାଙ୍ଗେ ଜେଲ୍ ଦଣ୍ଡ ଦେଇଥିଲେ, କିନ୍ତୁ ଆଜିକାଲି ଏଇଥିରେ ନା 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 ବିଚାର କର, ବିଚାର କର, ନା ଆଇନ ଦେଖ କ'ଣ କୋର୍ଟ କହୁଛି, ଆଇନ କର, ଆଉ ଓକିଲ ଆସିବ, କଳାକୁ ଧଳା କରିବ, ଧଳା କଳା କରିବ, ଖଳାସ ହେଇଗଲା, ଯାହା ଖଳାସ ହେଇଗଲା, ଏ ପାଠ ନାହିଁ, ସେ ପାଠ ନାହିଁ। ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ଭଗବାନ ଦେଇଛନ୍ତି କୋର୍ଟ, ଭାଗବତ ଗୀତା ଭଗବାନ ବାଣୀ ଏ ହେଉଛି କୋର୍ଟ, ସେ କୋର୍ଟ ଦେଇଛି, ସେ କୋର୍ଟ ନାହିଁ, ଅନ୍ୟ କଥା ହେଇ ନାହିଁ, ସେ ହେଉଛି କଥା। ସେଥିପାଇଁ ଆଧ୍ୟକ୍ଷିକ ଗୁଡ଼ାକ ଯେଉଁମାନେ ଇନ୍ଦ୍ରିୟ ଜଡ଼ ଇନ୍ଦ୍ରିୟ ଯୋଗୁଁ ବଡ଼ ଗର୍ବ ଅନୁଭବ କରୁଛନ୍ତି, ସେ ଆଧ୍ୟକ୍ଷିକ କୁହାଯାଏ। ଅଧ୍ୟକ୍ଷ ଯେତେବେଳେ ବିଶେଷ ରୂପେ ବ୍ୟବହୃତ ହୁଏ ସେତେବେଳେ ତାର ଅର୍ଥ ପ୍ରଭୁ, କିନ୍ତୁ ଯେତେବେଳେ ବିଶେଷ ରୂପେ ବ୍ୟବହୃତ ହୁଏ ସେତେବେଳେ ତାର ଅର୍ଥ ଇନ୍ଦ୍ରିୟ ଗୋଚର ବା ପ୍ରତ୍ୟକ୍ଷ ଆଧ୍ୟକ୍ଷିକ। ଏ ପ୍ରତ୍ୟକ୍ଷକାର କାର୍ଯ୍ୟ ସ୍ୱଭାବକୁ ଆଧ୍ୟକ୍ଷିକତା କୁହାଯାଏ। ଆଧ୍ୟକ୍ଷିକ ବା ପ୍ରାତ୍ୟକ୍ଷିକ ପୁରୁଷାଭିମାନୀ ପ୍ରଭୁ ସାହାଯ୍ୟ ଇନ୍ଦ୍ରମାନଙ୍କ ଦ୍ୱାରା ସମସ୍ତ ବସ୍ତୁ ମାପିବାକୁ ଇଚ୍ଛା କରନ୍ତି, ଭଗବାନ ମାପିଦେବ ନା କ'ଣ, ସେ ତାଙ୍କ ନା ଅଧ୍ୟକ୍ଷ, ମାପି ପାରିବ ନା ତାଙ୍କ, ଏପରି ମାପିବା ପ୍ରଭୃତି ପରିଚାଳନା କରି ଇନ୍ଦ୍ରିୟା ଅତୀତ ବସ୍ତୁ ମଧ୍ୟ ମାପି ଯାଆନ୍ତି, ଏହାକୁ ଆଧ୍ୟକ୍ଷିକତା କୁହାଯାଏ। ଶ୍ରୀ ନାମ ଧାମ ଶ୍ରୀ ବିଗ୍ରହ ବୈଷ୍ଣବ ତୁଳସୀ ଗଙ୍ଗା ଏ ସମସ୍ତଙ୍କ ତା ବଞ୍ଚନା ଯୋଗ୍ୟ ଭ୍ରମ ପ୍ରମାଦଗ୍ରସ୍ତ ଇନ୍ଦ୍ରମାନଙ୍କ ବିଚାରରେ ଆସାମୀ କରିବାକୁ ଚାହେଁ। ଶ୍ରୀ ବିଗ୍ରହ କେଉଁ ସ୍ଥାନର ପଥର କାଟି ପ୍ରସ୍ତୁତ କରାହେଇଛି, କେଉଁ ଖଣିର କେଉଁ ସ୍ଥାନର ପିତଳା ଧାତୁ ନିର୍ମିତ ହୋଇଛି, ମାପି କରି ପରୀକ୍ଷା କରି ପ୍ରତ୍ୟକ୍ଷ କରିବା ଆଧ୍ୟକ୍ଷିକତା କାର୍ଯ୍ୟ। ପ୍ରତିମାନ ହୁଅନ୍ତି ଆପଣ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ଆମର ଅଛନ୍ତି ସତ୍ୟବାଦୀ ସାକ୍ଷୀ ଗୋପାଳ ଆସିଥିଲେ ସାକ୍ଷୀ ଦେବା ପାଇଁ, ବୃନ୍ଦାବନ ସାକ୍ଷୀ ଦେବା ପାଇଁ ଆସିଥିଲେ, ପ୍ରତିମା କେବେ ସାକ୍ଷୀ ଦେବାକୁ ଆସିବ ନା, ପ୍ରତିମା ନୁହନ୍ତି ଆପଣ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଆମେ କହିଲୁ ନା, ଆମ ରୂପ ବିଗ୍ରହ ତିନ ଚିରାନନ୍ଦମୟ ପ୍ରାଣ ପ୍ରତିଷ୍ଠା କରିଛି ବୈଷ୍ଣବ ପୂଜିତ ହେଉଛନ୍ତି, ସେ ପ୍ରତିମା ନୁହନ୍ତି ସାକ୍ଷାତ ନାମ ବିଗ୍ରହ ସ୍ୱରୂପ ତିନ ଏକ ରୂପ ତିନ ଭେଦ ନାହିଁ, ଏ କଥା ଆମେ କହିଲେ। ଆଧ୍ୟକ୍ଷିକତା ବହୁ ରୂପିଣୀ ଅଶେଷ ମାୟା ଆମ ଏଇ ବଂଶନାକାରିଣୀ ଅଘଟନ ସଘଟନ ପଟି ଆସି ଆଧ୍ୟକ୍ଷିକତା କି କି ରୂପ ପ୍ରକାଶ ତା ସଂକୃତ ତାଲିକା ବ୍ୟାସ ଦେଇଛନ୍ତି। ଆମେ କହିଲେ ଅର୍ଚ୍ଚେ ବିଷ୍ଣୁ ଶିଳାଧି ଗୁରୁଷ ନରମତି ବୈଷ୍ଣବେ ଜାତି ବୁଦ୍ଧି ବିଷ୍ଣୁ ବା ବୈଷ୍ଣବାନ କଳିମଳ ମଥନେ ପାଦ ତୀର୍ଥମ୍ବ ବୁଦ୍ଧି ଶ୍ରୀ ବିଷ୍ଣୁ ନାମ ନିମନ୍ତ୍ରେ ସକାଳ କଳୁଷ ହେ ଶବ୍ଦ ସାମାନ୍ୟ ବୁଦ୍ଧି ବିଷ୍ଣୁ ସର୍ବେଶ୍ୱର ସେ ତଦ୍ରେତର ସମଧି ରସ୍ୟ ବା ନା ରଖି ସପାଷଣିଷ ନିନ୍ଦନ କରନ୍ତି ଯେ ମୂଢ଼ା ବୈଷ୍ଣବାନ ମହାତ୍ମାନ କଦନ୍ତି ପିତୃବିଷାଦ ମହାରୌରବ ସଙ୍ଗୀତ ହନ୍ତି ନିନ୍ଦନ୍ତି ବୈଦ୍ୟଷ୍ଟି ବୈଷ୍ଣବାନ ଅଭିନନ୍ଦତି କୃଦ୍ଧତି ଜାତି ନର୍ଷମ ଦର୍ଶନେ ବସନା ନିଷ କନ୍ଦ ପୁରାଣ ବସଣେ ଏ ସ୍କନ୍ଦ ପୁରାଣ ବଚନ ଏ ବିଷ୍ଣୁ ପାଦଦକ ବୈଷ୍ଣବ ପାଦଦକ ପ୍ରାକୃତ ଏ ସାଧା ଜଳ ବୋଲି ଭାବନ୍ତି ପାଷଣ୍ଡି ବୈଷ୍ଣବମାନଙ୍କୁ ହନନ କରିବାର ଚେଷ୍ଟା ସେ ପାଷଣ୍ଡି ବୈଷ୍ଣବଙ୍କୁ ନିନ୍ଦା କରୁଛି ଯେ ସେ ପାଷଣ୍ଡି ବୈଷ୍ଣବଙ୍କୁ ବିଦ୍ୱେଷ କରୁଛି ବୈଷ୍ଣବଙ୍କୁ ଦର୍ଶନ କରି ପ୍ରଣାମ କରୁନି ଇ ପାଷଣ୍ଡି ବୈଷ୍ଣବ ପ୍ରତି କ୍ରୋଧ ପ୍ରକାଶ କରୁଛି ବୈଷ୍ଣବ ଦର୍ଶନ ଆନନ୍ଦିତ ହେଉନି ଇଏ ପାଷଣ୍ଡି ଆଧ୍ୟାତ୍ମିକତା ଅର୍ଚ୍ଚା ବିଷ୍ଣୁ ଅର୍ଥାତ୍ ହରିଙ୍କ ବିଗ୍ରହ ପ୍ରତି ଶିଳାବୃଦ୍ଧି କରୁଛି ସର୍ବେଶ୍ୱର ବିଷ୍ଣୁଙ୍କ ଅପର ଦେବତାଙ୍କ ସହ ସମାନ ବୃଦ୍ଧି କରୁଛି ଏ ପାଷଣ୍ଡତା ଏ ଆଧ୍ୟାତ୍ମିକତା ବିଷ୍ଣୁଙ୍କର ଚରଣାମୃତ ଜଳରେ ଜଳ ବୃଦ୍ଧି କରୁଛି ଆଚାର୍ଯ୍ୟ ବୈଷ୍ଣବଙ୍କର କୃପାରେ ସ୍ୱୀକାର କରୁନି କିନ୍ତୁ ଆଚାର୍ଯ୍ୟ ବୈଷ୍ଣବଙ୍କର ଚରଣରେ ଆଧ୍ୟାତ୍ମିକତା ପରିପୁଷ୍ଟ ହେଲେ ଆଉ କୌଣସି ରକ୍ଷାକର୍ତ୍ତା ନଥାନ୍ତି ଏ ବନ୍ଧୁହୀନ ବିଶ୍ୱରେ ଏକମାତ୍ର ରକ୍ଷକ ଏ ବନ୍ଧୁହୀନ ବିଶ୍ୱରେ ଏକମାତ୍ର ରକ୍ଷକ ହେଉଛନ୍ତି ବୈଷ୍ଣବ ସାଧୁ ତାଙ୍କର ଅଙ୍ଗରେ ଯଦି ଆମମାନେ ବାଣ ବିଦ୍ଧ କରିବା ତାହେଲେ ଆମମାନଙ୍କୁ କିଏ ରକ୍ଷା କରିବ ଏଥିପାଇଁ ସମଗ୍ର ବୈଷ୍ଣବ ଶାସ୍ତ୍ର ଉଚ୍ଚସ୍ୱରରେ ବୈଷ୍ଣବ ପ୍ରତି ଆଧ୍ୟାତ୍ମିକ ସବୁକୁ ନିରାଶ କରିଛନ୍ତି ରାମାନୁଜାଚାର୍ଯ୍ୟ ବୈଷ୍ଣବଙ୍କ ପ୍ରତି ଆଧ୍ୟାତ୍ମିକତା ନିବାରଣ ନିମିତ୍ତ ମଠବାସୀ ସେମାନଙ୍କୁ ଉପଦେଶ ଦେଇଛନ୍ତି ବୈଷ୍ଣବାନାଂଚ ଜନ୍ମାନି ନିର୍ଦ୍ଦାଳସ୍ୟାନି ଜାନିଚ ଦୃଷ୍ଟ୍ୱା ତାନ୍ୟ ପ୍ରକାଶ୍ୟାନି ଜନେଭ୍ୟ ନ ବନ୍ଦେତ୍ କୋଚିତ୍ ତେ ସାଙ୍ଗସାମ ବିହାୟାସୁ ଗୁଣଶୈବ ପ୍ରକ୍ଷିପ୍ତ ବିଷ୍ଣୁ ପାଦ ଦୋକଞ୍ଚୈବ ଭକ୍ତ ପାଦ ଦୋକନ୍ତୁ ବା ପ୍ରାକୃତିଷୁ ତପସ୍ୟସ୍ୟୁ ନ ପିବ୍ୟତ୍ୟ ଉତ୍ତମ ତତ୍ତ୍ୱତ୍ରୟସ୍ୟ ଜ୍ଞାନେନ ଶ୍ରୀ ରହସ୍ୟତ୍ରୟସ୍ୟ ଚ ରହିତ ସଂଗ୍ରହିଜଂ ତ୍ୱୟଂ ଗ୍ରହନ୍ ତଦାଚରଣ ପ୍ରପନ୍ନାମୃତରେ ରାମାନୁଜାଚାର୍ଯ୍ୟଙ୍କର କଥା ଅଛି ବୈଷ୍ଣବମାନଙ୍କର ଜନ୍ମ ନିଦ୍ରା ଆଳସ୍ୟ ଅପ୍ରକାଶ୍ୟ ସେସବୁ ଦେଖି କାହାରିକୁ କିଛି କହିବ ନା ସେମାନଙ୍କ ଦୋଷ ଶୀଘ୍ର ପରିତ୍ୟାଗ କରି ଗୁଣ କେବଳ କୀର୍ତ୍ତନ କରିବ ବିଷ୍ଣୁ ପାଦ ଦୁଃଖ ବୈଷ୍ଣବ ପାଦ ଦୁଃଖ ରୂପ ଉତ୍ତମ ଜଳ ପ୍ରାକୃତ ଲୋକର ଦର୍ଶନ ପଥରେ ନେଇ ପାନ କରିବ ନା କାରଣ ସେ କହିବେ ଏଇଟା କ'ଣ ଗୋଡ଼ ଧୁଆ ଜଳ ପିଉଛନ୍ତି ଅପରାଧ ହେଇଯିବ ପ୍ରାକୃତ ଲୋକର ଦର୍ଶନ ପାନ କରିବ ନା ତତ୍ତ୍ୱତ୍ରୟ ଜ୍ଞାନହୀନ ରହସ୍ୟତ୍ରୟ ଜ୍ଞାନ ରହିତ ବ୍ୟକ୍ତିର ପାଦ ଦୁଃଖ କଦାପି ଗ୍ରହଣ କରିବ ନା କାହାର ପାଦ ଗ୍ରହଣ କରିବ ଯେ ତତ୍ତ୍ୱତ୍ରୟ ଜ୍ଞାନ ନାହିଁ ତା ରହସ୍ୟତ୍ର ଜ୍ଞାନ ନାହିଁ ତା ପାଦ ଗ୍ରହଣ କରିବ ତତ୍ତ୍ୱ ଜାଣିଛି ଏଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ କୃଷ୍ଣ ତତ୍ତ୍ୱ ଜାଣିଛି ତ୍ରିତତ୍ତ୍ୱ ଜାଣିଛି ଜୀବ ଈଶ୍ୱର ମାୟା ଏ ତ୍ରି ତତ୍ତ୍ୱ ଜାଣିଛି ତତ୍ତ୍ୱ ଜ୍ଞାନରେ ପ୍ରତିଷ୍ଠିତ ହେଇଛି ତାରି କେବଳ ପାଦ ଗ୍ରହଣ କରେ ନା ସମସ୍ତ ପାଦ ଗ୍ରହଣ କରାଯାଏ ନା ଚିତ୍ ଅଚିତ ଈଶ୍ୱର ଏ ତତ୍ତ୍ୱତ୍ରୟ ଭଗବାନ ଏକ ଅଦ୍ୱତତ୍ତ୍ୱ ଅଦ୍ୱବସ୍ଥ ଦୁଇଟି ବିଶେଷ ଅର୍ଥାତ୍ ଚିତ୍ ଅଚିତ ଏରୂପ ଜ୍ଞାନ ରହିତ ଲୋକ ପଞ୍ଚ ସଂସ୍କାର ସୁସ୍ଥ ହେଲେ ସୁଦ୍ଧା ପାଦ ଗ୍ରହଣ କରାଯିବ ନାହିଁ ଯେ ଏ ତତ୍ତ୍ୱତ୍ରୟ ଜ୍ଞାନ ରହିଛି ତାରି ଗ୍ରହଣ ସେ ବୈଷ୍ଣବୀ ମହାଭାଗୀ ସଲ୍ଲାପକାର ସଦା ତଦି ଦୂଷକ ଜନା ନ ପଶ୍ୟେତ୍ ପୁରୁଷାଦନ ନୈବ ଲୋକ ଏତ୍ ପୁରାଣ ଚାର ପୁରାଣ ଗୁରୋହ ଏକ ନିଷ୍ଠ ପୁରୁଷ ଏହି ସଙ୍ଗତିଙ୍କାର ଏତେ ସଦା ଉପାୟାନ୍ତର ନିଷ୍ଠାଂଶ ପୁରୁଷାନ ପରିବର୍ଜୟେତ୍ ମହାଭାଗ ବୈଷ୍ଣବମାନଙ୍କ ସହିତ ସଦା ସଂଳାପ କରିବ ସେମାନଙ୍କ ନିନ୍ଦୁକ ପୁରୁଷଙ୍କୁ ଦର୍ଶନ କରିବ ତା ମୁହଁ ଚାହିଁବ ନା ଗୁରୁଙ୍କ ପ୍ରତି ଅପରାଧୀ କ୍ରୂର ବ୍ୟକ୍ତିମାନଙ୍କୁ ଦେଖିବ ନା ନା ଗୁରୁ ଓ ବୈଷ୍ଣବୀ ଯେଉଁମାନେ ଏକନିଷ୍ଠ ସେମାନେ ସେ ସଙ୍ଗ କରିବ ସ୍ୱସମ୍ପ୍ରଦାୟର ପ୍ରୟୋଜନ ସିଦ୍ଧିର ଯେଉଁ ଉପାୟ ନିର୍ଦ୍ଦିଷ୍ଟ ହେଇଛି ତଦ୍ୟତୀତ ଅନ୍ୟ ଉପାୟ ଅନିଷ୍ଠ ପୁରୁଷଙ୍କୁ ପରିବର୍ଜନ କରିବ ସେମାନେ ସଙ୍ଗ କରିବ ନା ପୂଜାନଂ ବିଷ୍ଣୁ ଭକ୍ତାନଂ ପୁରୁଷାର୍ଥ ସ୍ତି ନେତର ଏସୁ ତତ୍ ବିଦ୍ୱେଷ କିଞ୍ଚିତ ନାସ୍ତି ନାସନ୍ମାତ୍ମନ ବିଷ୍ଣୁ ଭକ୍ତମାନଙ୍କର ପୂଜା କଲେ ପୁରୁଷାର୍ଥ ଲାଭ ହୁଏ ବୈଷ୍ଣବ ପ୍ରତି ଦ୍ୱେଷ କଲେ କୌଣସି ପ୍ରକାର ପୁରୁଷ ଲାଭ ନେ କେବଳ ଆତ୍ମାର ନାଶ ହଏ ଶ୍ରୀମଦ୍ ଭାଗବତ ଆର୍ଚ୍ଚନ ଭଗବତ ପୂଜାବିଧୁତ୍ତମ ଶ୍ରୀ ବିଷ୍ଣୁ ରବମାନ ନାଥ ଗୁରୁତରମ ଶ୍ରୀ ବୈଷ୍ଣବ ଉଲ୍ଲଂଘନ ତୀର୍ଥାଚ୍ୟୁତ ପାଦ ଦାଦ ଗୁରୁତରମ ତୀର୍ଥମ ତଦୀୟଙ୍ଗ୍ରୀଜ ତସ୍ମାନ୍ ନିତ୍ୟମ ମତନ୍ତ୍ରିତ ଭବସତାଂ ତେଷାଂ ସମରାଧନେ ଏ କଥା ଏ ଶାସ୍ତ୍ର ସିଦ୍ଧାନ୍ତ ହେଉଛି ରାମାନୁଜାଚାର୍ଯ୍ୟ ଆଚାର୍ଯ୍ୟ ବୈଷ୍ଣବାଚାର୍ଯ୍ୟଙ୍କର ମତ ବୈଷ୍ଣବ ଆରାଧନା ଭଗବାନଙ୍କର ଉତ୍ତମ ପୂଜାବିଧି ବିଷ୍ଣୁଙ୍କର ଅପମାନ ଅପେକ୍ଷା ବୈଷ୍ଣବ ଉଲ୍ଲଂଘନ ଗୁରୁତର ବୈଷ୍ଣବ ପଦର ବିଷ୍ଣୁ ପଦର ଠାରୁ ଗୁରୁତର ଏହା ଜାଣି ଅତନ୍ତ୍ରିତ ରୂପେ ବୈଷ୍ଣବମାନଙ୍କ ସମାଧାନ ଯତ୍ନମାନ ହୁଅ ନ ପ୍ରାକୃତ ତମିହ ଭକ୍ତଜନସ୍ୟ ପଶ୍ୟତ ଏ ଉପଦେଶ ଦ୍ୱାରା ରୂପ ଗୋସ୍ୱାମୀ ପ୍ରଭୁ ଭଗବତ ଭକ୍ତ ବୈଷ୍ଣବମାନଙ୍କ ପ୍ରତି ଆଧ୍ୟାତ୍ମିକତା ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ଗଙ୍ଗାଜଳରେ ବୁଦ୍ଧୁଦ ଫେଣ ଦେଖିବା ଯେମିତି ଉଚିତ ନୁହେଁ ବାହାରକୁ ଦେଖିବା ପାଇଁ ଗଙ୍ଗାଜଳ ମଇଳା ଦେଖାହେଉଛି ଫେଣ ବୁଦ୍ଧୁଦ ବାହାରୁଛି କିନ୍ତୁ ପବିତ୍ର ଜଳ ହରିପାଦ ପଦରୁ ଆସି ପ୍ରାକୃତ ସାଧାରଣ ଜଳ ନୁହେଁ ତେଣୁ ଗଙ୍ଗାଜଳରେ ବୁଦ୍ଧୁଦ ଫେଣ ଦେଖିବ ନା ସେ ଭଗବତ ଭକ୍ତ ବୈଷ୍ଣବଙ୍କର ବାହାର ଜିନିଷ ଯାହା ଗୁଡ଼ା କୁହନ୍ତି ନିଦ୍ରା ଅବଶ୍ୟ ଗୁଡ଼ାକ କିଛି ଦେଖିବା ନା, ଦେଖିକିରି କହିବା ନା। ଗଙ୍ଗା ଜଳ ପ୍ରାକୃତ ବସ୍ତୁ, ଭଗବତ ପ୍ରାକୃତ ବସ୍ତୁ, ତେଣୁ ସେମାନଙ୍କୁ ନିନ୍ଦା କରିବା ନା। ସାଧୁ ନିନ୍ଦା ଶୁଣିଲେ ସୁତି ହୋଇ ଖେଇଓ,
ସାଧୁ ନିନ୍ଦା ଶୁଣିଲେ ସୁ
ଶୁଣିଲେ ମଧ୍ୟ ଅପରାଧ ହୋଇଯାଏ, ସ୍ୱୀକୃତି କ୍ଷୟ ହଏ। ଜନ୍ମ ଜନ୍ମ ଅଧପାପ, ଜନ୍ମ ଜନ୍ମ ଧରିକି ଅଧପାପ ହୋଇ ବେଦରେ କୁହାଯାଇଛି। ବାଟୋଇଆରେ ସବୁ ମାତ୍ର ଏକ ଜନ୍ମେ ମାରେ, ବାଟୋଇଆ ମାନେ ହାଇୱେ ରବରି, ଯେଉଁମାନେ ରାସ୍ତାରେ ହାଇୱେରେ ଡକାୟତି କରୁଛନ୍ତି ତାଙ୍କୁ ବାଟୋଇଆ କହନ୍ତି। ସେ ଗୋଟେ ଜନ୍ମ ଫାଜ ପାଇଲା ମଲା, ଗୋଟେ ଜନ୍ମ ହେଲା, କିନ୍ତୁ ଜନ୍ମେ ଜନ୍ମେ ଖେଳି ଖେଳି ନିନ୍ଦ କିଏ ସଂଘାରେ। କିନ୍ତୁ ସାଧୁ ଗୁରୁ ବୈଷ୍ଣବମାନଙ୍କୁ ଯେ ନିନ୍ଦା କରୁଛନ୍ତି, ଜନ୍ମ ଜନ୍ମ ଧରିକି ମରୁଛନ୍ତି, ଜନ୍ମ ଜନ୍ମ ଧରିକି କରୁଛନ୍ତି, ସେ ତ ଗୋଟେ ଜନ୍ମରେ ପାରିଗଲା, ଏ ଜନ୍ମ ଜନ୍ମ କରିବେ। ଅତଏବ ନିନ୍ଦକ ବା ସନ୍ୟାସୀ ବାପ ୟାର ବାପ ୟାର ହୋଇତେ ଅନନ୍ତ ଦୁରାଚାର, ଏସବୁ କଥା କୁହାଉଛି। ତେଣୁ ଆଜିକାଲି ଆମମାନେ ଆଧ୍ୟକ୍ଷିତ ଆର କ୍ରୀତଦାସ ହୋଇପଡ଼ିଛେ, ଆମମାନେ ଅପ୍ରାକୃତ ବୈଷ୍ଣବମାନଙ୍କୁ ଭୃତ୍ୟତ୍ୱକୁ ଅପମାନଜନକ ମନେ କରୁଛେ। ବୈଷ୍ଣବ ଆନୁଗତ୍ୟ ଅପେକ୍ଷା ଆଧ୍ୟକ୍ଷିତା ଦାସତ୍ୱକୁ ନିରପେକ୍ଷତା ସମୀଚୀନତା ମନେ କରୁଛେ। ଆଧ୍ୟକ୍ଷତାର ପରିଣାମ ଭୟାବହ, ସମଗ୍ର ବହିର୍ମୁଖ ଜଗତ ମନଧର୍ମୀ ସମ୍ପ୍ରଦାୟ ଆଧ୍ୟକ୍ଷତାକୁ ଅବଲମ୍ବନ କରି ଜଗତ ପଥରେ ଚାଲିଛନ୍ତି, ତା ଫଳରେ ବହିମୁଖତାର କ୍ରମୋନ୍ନତିର ସେମାନେ ଆଡ଼ୁ ହେଉଛନ୍ତି। ଏକମାତ୍ର ଗୁରୁପାଦ ଦୁହିଁ ଆମକୁ ସେଥିରୁ ଉଦ୍ଧାର କରିବ, ନଚେତ ଉଦ୍ଧାର କରିବ ନା। ଆଧ୍ୟକ୍ଷତାର ଭୟାବହ ପରିଣାମ ଦେଖିଛନ୍ତି ଭ୍ରଷ୍ଟମତୀ, ଆମମାନଙ୍କର ସୁବୁଦ୍ଧି ହେଉନା। କାହିଁକି ନା ଆଧ୍ୟକ୍ଷତା ବ୍ୟାଧି ବିନାଶର ଏକମାତ୍ର ବୈଦ୍ୟ, ବୈଷ୍ଣବ ଠାକୁରଙ୍କୁ ଆମମାନେ ସର୍ବଶ୍ରେଷ୍ଠ ଆସନ ପ୍ରଦାନ କରି ତାଙ୍କର ଦଣ୍ଡାର ହେବାକୁ ଇଚ୍ଛା କରୁନା, ତାଙ୍କଠୁ ଦଣ୍ଡ ଗ୍ରହଣ କରିବାକୁ ଇଚ୍ଛା କରୁନା, ଏ ବ୍ୟାଧି ଦୂର ହୋଇପାରିବ ନା। ଏ କଥା ସିଦ୍ଧାନ୍ତ ଦିଆହେଇଛି ଆଚାର୍ଯ୍ୟମାନେ କହନ୍ତି, ଆଚାର୍ଯ୍ୟମାନେ କହନ୍ତି, ବୁଝିପାରିଲ। ସେଥିପାଇଁ ସତ୍ୟର ଭକ୍ତି ସଜ୍ଜନ ତୋଷିରେ ଭକ୍ତି ବିନୋଦ ଠାକୁର ପ୍ରକାଶ କରୁଛି। ସତ୍ୟର ପ୍ରତିରୋଧ କରିବା ସହଜ ନୁହେଁ, ଯେଉଁମାନେ ସତ୍ୟର ପ୍ରତିରୋଧ କରିବା କୃତ ସଂକଳ୍ପ ହୁଅନ୍ତି ସେମାନେ ମିଥ୍ୟାର ଆଶ୍ରୟ ରହି ଅତିଶୀଘ୍ର କାଳଗ୍ରାସରେ ପତୁଛନ୍ତି। ମିଥ୍ୟାର ଆଶ୍ରୟ ମିଥ୍ୟା ମିଥ୍ୟା, ଏହି ଜଗତ ପ୍ରପଞ୍ଚମୟ, ଏହି ଜଗତରେ ଯେତେ ସବୁ ସତ୍ୟ ରୂପ ଭଗବତ ତତ୍ତ୍ୱର ଜୟ ଉପଲବ୍ଧି ହଏ ସେଥିରୁ ପର୍ଯ୍ୟନ୍ତ ମାୟାଦନ୍ତ ମିଥ୍ୟା ବିଧୁରିତ ହେବ। ପୁଣି ଏପରି ଦେଖାଯାଉଛି ଯେ ଯେଉଁଟା ସତ୍ୟର ଉନ୍ନତି ନିମିତ୍ତ ଯତ୍ନ ହୁଏ ସେଠାରେ ମିଥ୍ୟା ଆସି ଅଗ୍ରସର ହୁଏ, ଏବଂ ସତ୍ୟର ପ୍ରତିରୋଧରେ ନାନା ପ୍ରକାର ଦୁଷ୍ଟ ଆଚରଣ କରିଥାଏ, ଏହା ଭଗବାନଙ୍କ ଇଚ୍ଛା। କାହିଁକିନା ବିପରୀତ ବସ୍ତ୍ର କ୍ରିୟା ଉଦୟ ନହେଲେ ଯଥାର୍ଥ ତତ୍ତ୍ୱ ବଳ ଲାଭ କରିପାରିବ ନାହିଁ। ଯେପରି ଅନ୍ଧକାର ନ ଆସିଲେ ଆଲୋକର ଆଦର ଜଣାଯାଏ ନା, ସେହିପରି ମିଥ୍ୟାଶ୍ରିତ ବ୍ୟକ୍ତିମାନଙ୍କ ଉଦ୍ୟମ ନହେଲେ ସତ୍ୟାଶ୍ରିତ ବ୍ୟକ୍ତିମାନଙ୍କର ଜୟ ସୁଖ ଲାଭ ହୁଏ ନା। ଏ ଭକ୍ତି ବିନୋଦ ଠାକୁର ମହାଜନ ଆଚାର୍ଯ୍ୟଙ୍କର ମତ ଅଛି। ତେଣୁ ଆଧିକ୍ୟ ସମ୍ବନ୍ଧରେ କଥା, ଆଧିକତା ଯୋଗୁଁ ଏ ପ୍ରକାର ଅପରାଧ ଲୋକେ କରୁଛେ, পাষণ্ড বলি উন্মত্ত হইকি কাম করছে, পাষণ্ড তা বুঝি পাওছে, পাষণ্ড দ্বন্দ্ব দরকার, সেটা মৃদু ব্যবহার পাষণ সহিত খুলিব না। আই স্পিক ইন ইংলিশ।